ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଶିଳ୍ପର ବିକାଶ ଲାଗି ଓଡ଼ିଶାନ ଭରପୁର ସମ୍ଭାବନା ରହିଛି କହିଲେ ପ୍ରଧାନମନ୍ତ୍ରୀ। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍କେ ଉଦ୍ଘାଟନ କରିକରି ପୁଞ୍ଜିନିବେଶ ଲାଗିଦେଲେ ଆହ୍ୱାନ। 4,500 କୋଟି ଟଙ୍କାର 54 ବୁଝାମଣା ପତ୍ର ହେଲା ସ୍ୱାକ୍ଷରିତ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ଡେରାଡୁନ୍ଠାରେ ଜାତୀୟ କ୍ରୀଡ଼ା ଉତ୍ସବକେ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଆଉ ସୁଭଦ୍ରା ଯୋଜନାର ସାହାଯ୍ୟ ନାଇଁ ପାଇଥିବା ହିତାଧିକାରୀ ବ୍ୟାଙ୍କ ନ ଆଇବା 2 ଦିନ କରିପାରିବେ ସମସ୍ୟାର ସମାଧାନ, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ। ଏଥର ପୁରା ଖବର। ଓଡ଼ିଶାର ଶିଳ୍ପର ବିକାଶ ଲାଗି ଭରପୁର ସମ୍ଭାବନା ରହିଛି ଆର୍ ନିବେଶକ ଆର୍ ଶିଳ୍ପପତିମାନଙ୍କୁ ଓଡ଼ିଶା ସଫଳତାର ଶିଖରତି ପହଞ୍ଚାବା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଭୁବନେଶ୍ୱର ଜନତା ମଇଦାନଠାରେ ଆଜି ସକାଳ ବେଳା 2 ଦିନିଆ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ 2025କେ ଉଦ୍ଘାଟନ କରିକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍, ଖୁବ୍ ଜଲ୍ଦି ଓଡ଼ିଶା ବିକାଶର ଉଞ୍ଚାକେ ପହଞ୍ଚାବା। ଓଡ଼ିଶା ହେଉଛେ ଆକାଂକ୍ଷା, ସୁଯୋଗ ଆର୍ ଆଶାବାଦର ମାଇଟ୍। ସେ କହିଛନ୍, ଦେଶର ପ୍ରଧାନମନ୍ତ୍ରୀ ହେବାନୁ ସେ 30 ଥର ଓଡ଼ିଶା ଆସିଛନ୍। ସେ ସବୁବେଳେ ଓଡ଼ିଶାକେ ପ୍ରାଧାନ୍ୟ ଦେଇ ଆସିଛନ୍ ଆର୍ ଭାରତକେ 3 ନମ୍ବର ବଡ଼ ଅର୍ଥନୀତି ଗଢ଼ି ଗଢ଼ଭାର୍ତ୍ତି ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଆଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଓଡ଼ିଶାବାସୀଙ୍କର ଦକ୍ଷତା ଉପରେ ତାଙ୍କର ବହୁତ ବିଶ୍ୱାସ ରହିଛେ। ଦେଶକେ ଶ୍ରେଷ୍ଠ ଆର୍ ଦ୍ରୁତ ଗତିଶୀଳ ରାଷ୍ଟ୍ର କରି ଗଢ଼ବାର ସାମର୍ଥ୍ୟ ଓଡ଼ିଶା ପାଶେ ରହିଛେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ତାଙ୍କ ଟିମ୍ ଓଡ଼ିଶାକେ ଭିନ୍ ଭିନ୍ କ୍ଷେତ୍ର ଥି ଆଗ୍କେ ନେବାର ଲାଗି ମୂଲ କରିଥିବାର ଉଦ୍ୟମକେ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍।
आपका निवेश आपको सफलता की नई बुलंदियों पर पहुंचाएगा और ये मोदी की गारंटी है। साथियों, आज भारत विकास के ऐसे पथ पर चल रहा है जिसको करोड़ों लोगों की एस्पिरेशंस ड्राइव कर रही है।
ଓଡ଼ିଶାର ନିବେଶକ ଆର୍ ଶିଳ୍ପପତିମାନଙ୍କୁ ଅଣୁ, କ୍ଷୁଦ୍ର ଆର୍ ମଧ୍ୟମ ଉଦ୍ୟୋଗ, ଯୁଆନମାନଙ୍କର ତରଫୁ ଷ୍ଟାର୍ଟଅପ୍, ଗବେଷଣା ଆର୍ ନବସୃଜନ କାମକେ ସମର୍ଥନ କରବାର୍ ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେବାର ସହିତ ଇସବୁ କ୍ଷେତ୍ରଥି ସରକାର ସବୁ ସାହାଯ୍ୟ ଯୋଗାଇ ଦେବେ ବୋଲି କହିଛନ୍। ଏ ଅବସରରେ ପ୍ରଧାନମନ୍ତ୍ରୀ ଉତ୍କର୍ଷ ଓଡ଼ିଶା ଗ୍ୟାଲେରୀ ଆର୍ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହି ସମ୍ମିଳନୀରେ ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍, ସିଙ୍ଗଲ ୱିଣ୍ଡୋ ସିଷ୍ଟମ ଜରିଏ ସବୁ ପ୍ରକାର ପ୍ରତିବନ୍ଧକ ଦୂର କରାଯାଇପାରିଛେ। ପ୍ରଧାନମନ୍ତ୍ରୀ ଭାରତକେ 3 ନମ୍ବର ଅର୍ଥନୀତିର ଦେଶ କରବାରକେ ଚାହୁଁଥିବାନୁ ରାଜ୍ୟ ସରକାର ଭିଲ୍ ଏ ଉଦ୍ୟମଥି ସାମିଲ ହେବେ। ସେଥିଲାଗି ମୁଖ୍ୟମନ୍ତ୍ରୀ ରାଜ୍ୟକେ ପୁଞ୍ଜିନିବେଶ ଲାଗି ଶିଳ୍ପପତିମାନଙ୍କୁ ନିୟୁତା ଦେଇଛନ୍।
ହମ୍ 2036 ତକ୍ ସମୃଦ୍ଧ ଓଡ଼ିଶା ବନା ରହେ, ଦେଶକୁ ତୃତୀୟ ସବସେ ବଡ଼ି ଅର୍ଥବ୍ୟବସ୍ଥା ବନାନେ କି ଇସି ଯଜ୍ଞମେ ଓଡ଼ିଶା କି ଭି ବିଶେଷ ଯୋଗଦାନ ରହେଗା। ଓଡ଼ିଶା କା ଔଦ୍ୟୋଗିକ ବିକାଶ ନା କେବଳ ଇସି ରାଜ୍ୟ କେ ଲିଏ ବଲକି ପୁରେ ଭାରତ କେ ଲିଏ ପ୍ରଗତି କେ ଏକ ମଡେଲ କେ ରୂପ ମେ କାର୍ଯ୍ୟ କରେଗା। ୱିଥ୍ ଦିଜ୍ ୱାର୍ଡସ୍ ଆଇ ୱେଲକମ୍ ୟୁ ଅଲ୍ ଟୁ ଦିସ୍ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍, କମ୍ ଇନଭେଷ୍ଟ ଇନ୍ ଓଡ଼ିଶା ବିକଜ ଦିସ୍ ଇଜ୍ ଦ ରାଇଟ୍ ଟାଇମ୍।
ଉଦ୍ଘାଟନୀ ଉତ୍ସବଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, 2 ଉପମୁଖ୍ୟମନ୍ତ୍ରୀ ବହୁ ଟେସିଆନ୍ ସୁଜନ ଉପସ୍ଥିତ ଥିଲେ। ଭାରତ ଆର୍ 12 ଦେଶ ରାଷ୍ଟ୍ରଦୂତ, ନିବେଶକ ଆର୍ ଶିଳ୍ପପତିମାନଙ୍କ ସହିତ ପାଖାପାଖି 7,000 ପ୍ରତିନିଧି ସମ୍ମିଳନୀଥି ଯୋଗ ଦେଇଛନ୍। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଅବସରରେ ଆଜ୍ ଉପରବେଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିନ୍ ଭିନ୍ କମ୍ପାନୀର ସିଇଓମାନଙ୍କ ସାଙ୍ଗେ ରାଉଣ୍ଡ ଟେବୁଲ୍ ବୈଠକ କରିଛନ୍। ବୈଠକ ଉତ୍ରୁ ମୁଖ୍ୟମନ୍ତ୍ରୀ କହିଛନ୍, ଆଜ୍ ବେଲବୁଡ଼ା ତକ୍ ଭିନ୍ ଭିନ୍ କମ୍ପାନୀ ସାଙ୍ଗେ ପାଖାପାଖି 4,500 କୋଟି ଟଙ୍କାର 54 ଚୁକ୍ତିନାମା ସ୍ୱାକ୍ଷରିତ ହୋଇସାରିଲାନ। ଆଇବା କାଲ୍ ଆହୁରି 70,000 କୋଟି ଟଙ୍କାର ଚୁକ୍ତିନାମା ସ୍ୱାକ୍ଷରିତ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏ ଚୁକ୍ତି ଭିତରେ କେନ୍ଦୁଝରନ 5 ନିୟୁତ ଟନ୍ର ଗୋଟିଏ ଇସ୍ପାତ କାରଖାନା, ରାଇଜେ ଥିବାର ସବୁ ସିମେଣ୍ଟ ଆର୍ ଇସ୍ପାତ କାରଖାନାମାନଙ୍କର ସମ୍ପ୍ରସାରଣ, କପର ଫଏଲ କାରଖାନା ଥାପନାବାଗିର ପ୍ରକଳ୍ପ ରହିଛେ। 2 ଦିନିଆ ସମ୍ମିଳନୀଥି 5,00,000 କୋଟିନୁ ଅଧିକା ଟଙ୍କା ପୁଞ୍ଜିନିବେଶ ହେବା ଆର୍ 3,50,000 ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରବା ବୋଲି ରାଜ୍ୟ ସରକାର ଆଶ ରଖିଛନ୍। ଯାଜପୁର ଜିଲ୍ଲାର ତେନ୍ତୁଳି ଖୁଣ୍ଟାଠାନେ ସଫ୍ଟୱେର୍ ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ ଏସ୍ଟିପିଆଇ କେନ୍ଦ୍ର ଉଦ୍ଘାଟିତ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରଠାରେ ଚାଲିଥିବା ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ 2025 ସମ୍ମିଳନୀଠି ଆଜି ଯୋଗ ଦେଇକରି ଆଭାସୀ ଜରିଆ ଏ କେନ୍ଦ୍ରକେ ଉଦ୍ଘାଟନ କରିଛନ୍। ଇନ ଜନେଇ ଦିଆଯାଇପାରେ ଯେ ଭାରତ ସରକାରଙ୍କର ଇଲେକ୍ଟ୍ରୋନିକ୍ସ ଆର୍ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଅଧୀନତି ଥିବାର ଗୋଟିଏ ପ୍ରମୁଖ ବିଜ୍ଞାନ ଆର୍ ପ୍ରଯୁକ୍ତି ବିଦ୍ୟା ସଂସ୍ଥା ଯାଜପୁରଠାରେ ଆଇଟି ଶିଳ୍ପର ଆବଶ୍ୟକତାକେ ପୂରଣ କରବାର ଆର୍ ରାଜ୍ୟନୁ ଉଦ୍ଭାବନ ଭିତ୍ତିକ ଉଦ୍ୟୋଗ ଆର୍ ଆଇଟି ସାମଗ୍ରୀକେ ତହକାବାର ଲାଗି ଏ କେନ୍ଦ୍ର ସ୍ଥାପନା କରାଯାଇଛେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ଡେରାଡୁନ୍ର ମହାରଣା ପ୍ରତାପ କ୍ରୀଡ଼ା ମହାବିଦ୍ୟାଳୟଠାରେ ଆଜି 38 ଜାତୀୟ କ୍ରୀଡ଼ା ଉତ୍ସବକେ ଉଦ୍ଘାଟନ କରିଛନ୍। ଫେବୃଆରୀ 14 ତକ ହେବାର୍କେ ଥିବାର ଏ ଜାତୀୟ କ୍ରୀଡ଼ା ଉତ୍ସବଥି 35 ବର୍ଗଥି ଦେଶର 10,000 ଖେଳାଳି ଭାଗ ନେଉଛନ୍। ଦୂରଦର୍ଶନ ନ୍ୟୁଜ୍ ଚ୍ୟାନେଲ୍ଥି ଜାତୀୟ କ୍ରୀଡ଼ାର ସିଧା ପ୍ରସାରଣ କରାଯାଉଛେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସୁଭଦ୍ରା ଯୋଜନାଥି ପଞ୍ଜିକୃତ ହୋଇକରି ସାହସ ଟଙ୍କା ନାଇଁ ପାଇଥିବାର ହିତାଧିକାରୀମାନେ ଆଇବା କାଏଲ ଆର୍ ପରଦିନ ବ୍ୟାଙ୍କମାନଙ୍କୁ ଯାଇକରି ସମସ୍ୟାର ସମାଧାନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଇ ବାବଦେ ଭୁବନେଶ୍ୱରନୁ ଗୋଟିଏ ସାମ୍ବାଦିକ ସମ୍ମିଳନୀଠି ସୂଚନା ଦେଇକରି ଶ୍ରୀମତୀ ପରିଡ଼ା କହିଛନ୍, ଏନ୍ପିସିଆଇ ଫେଲ୍ ହୋଇଥିବାରୁ ଯୋଜନାଥି ଯୋଗ୍ୟ ହିତାଧିକାରୀମାନେ ଭିଲ୍ ସାହାଯ୍ୟ ନାଇଁ ପାଇପାରି। ଯେନ୍ ଆବେଦନକାରୀମାନଙ୍କର ପାଖକେ ଫୋନ୍ କଲ୍ କି ମେସେଜ୍ ଆସିଛେ ସେମାନେ 29 ଆର୍ 30 ଦିନ ବ୍ୟାଙ୍କମାନଙ୍କେ ଯାଇକରି ଏନ୍ପିସିଆଇ ସମସ୍ୟା ଦୂର କରିପାରିବେ। ଇ ଦୁଇ ଦିନ ବ୍ୟାଙ୍କ ତରଫୁ ସୁଭଦ୍ରା ହିତାଧିକାରୀମାନଙ୍କୁ ଖାସ୍ ଧ୍ୟାନ ଦିଆଯିବା। ସମସ୍ୟାର ସମାଧାନ ହୋଇଗଲେ ହିତାଧିକାରୀମାନେ ସୁଭଦ୍ରା ସାହସ ଟଙ୍କା ଜଲ୍ଦି ପାଇପାରିବେ ବୋଲି ଶ୍ରୀମତୀ ପରିଡ଼ା କହିଛନ୍। ଆକାଶବାଣୀ କଟକ କେନ୍ଦ୍ର ଆଇସ୍ତାର 78ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1948 ଆଜିର ଦିନେ କଟକନ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଭିନ୍ ଭିନ୍ ବର୍ଗର ଶ୍ରୋତାଙ୍କ ଲାଗି ଭିନ୍ ଭିନ୍ ସ୍ୱାଦର କାର୍ଯ୍ୟକ୍ରମ ପରିବେଷଣ କରିକରି କଟକ କେନ୍ଦ୍ର ଆଜି ଗୋଟିଏ ପୂର୍ଣ୍ଣାଙ୍ଗ ଅନୁଷ୍ଠାନ ହୋଇକରି ଶ୍ରୋତାମାନଙ୍କର ପ୍ରିୟ ଭାଜନ ହୋଇପାରିଛେ। ଏଛେନ୍ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମମାନ ମୋବାଇଲ୍ ଆପ୍ଥି ମିଳିପାରୁଛେ, ଯେନ୍ଟାକି ଦେଶ ବିଦେଶର ଶ୍ରୋତାମାନେ ଭିଲ୍ ଶୁନି ପାରୁଛନ୍। ହେନ୍ତା ଆଜ୍ ଭିଲ୍ ଓଡ଼ିଆ ଭାଷାଥି ଜାତୀୟ ସମ୍ବାଦ ପ୍ରସାରଣର ପ୍ରତିଷ୍ଠା ଦିବସ ଆଏ। ଆଜିର ଦିନେ ନୂଆଦିଲ୍ଲୀନ ପହେଲା ଓଡ଼ିଆ ବୁଲେଟିନ୍ ପ୍ରସାରିତ ହୋଇଥିଲା। ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆର୍ ଗୋପନୀୟତା ରକ୍ଷା କରବାର ଅଭ୍ୟାସକେ ତହକାବାର ଲାଗି ଫି ବଛର ଆଜିର ଦିନକେ ଡାଟା ଗୋପନୀୟତା ଦିବସ ଭାବେ ପାଳନ କରାଯାଉଛେ। ଭିନ୍ ଭିନ୍ କାର୍ଯ୍ୟକ୍ରମ ଜରିଏ ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ଲାଗି ପ୍ରଯୁକ୍ତି ବିଦ୍ୟା ଉପକରଣମାନଙ୍କର ବିକାଶକେ ତହକେଇକରି ପରିଚୟ ସୂଚନା ବ୍ୟବହାର କରବାର ଲାଗି ଗୁରୁତ୍ୱ ଦିଆଯାଉଛେ। ଗୋପନୀୟତା ନିୟମ ଆର୍ ନିୟମାବଳୀ ପାଳନ କରବାର ଏ ଦିବସର ମୁଖ୍ୟ ଲକ୍ଷ୍ୟ ଆଏ। ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ନୟାଗଡ଼ ଜିଲ୍ଲାର ମହାବୀର କ୍ଷେତ୍ର ଦଶପଲ୍ଲାଠାରୁ ରଥକାଠ ପଠାଯାଇଛେ। ପହିଲା କ୍ଷେପେ 3 ଟ୍ରକ୍ ଥି 101 ଖଣ୍ ଅସନ୍ ଆର୍ ଧଉରା କାଠ ପୁରୀ ପଠାଯାଇଛେ। ପରମ୍ପରା ଅନୁସାରେ ରଥକାଠ ବୁଝେଇ ଟ୍ରକ୍ମାନଙ୍କୁ ଦଶପଲ୍ଲା ମହାବୀର ମନ୍ଦିର ଆର୍ ନୟାଗଡ଼ ଜଗନ୍ନାଥ ମନ୍ଦିରଠାରେ ପୂଜା କରାଯିବା ଋତୁରୁ ଶ୍ରୀକ୍ଷେତ୍ର ପଠାଯାଇଥିଲା। ଇନ ଜନେଇ ଦିଆଯାଇପାରେ ଯେ ଇ ବଛ ରଥଯାତ୍ରା ଲାଗି ମୋଟ 865 ଖଣ୍ ଅସନ ଧଉରା ଆର୍ ସେମେଲ୍ ଆର୍ ଫାସି କାଠ ଦରକାର ରହିଛେ। ବୌଦ୍ଧ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷଠାରେ ପୋଷ୍ୟ ସନ୍ତାନ ଗ୍ରହଣ ଆଇନ ଉପରେ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆର୍ ମହିଳା ଶିଶୁ କଲ୍ୟାଣ ବିଭାଗ ତରଫୁ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଜନସ୍ୱାସ୍ଥ୍ୟ ଅଧିକାରୀ, ଶିଶୁମଙ୍ଗଳ ସମିତି ଅଧ୍ୟକ୍ଷ ଆର୍ ଭିନ୍ ଭିନ୍ ଅଧିକାରୀମାନେ ଯୋଗ ଦେଇକରି ବେଆଇନ ଭାବେ ପୁଷ୍ପୁତର ଗ୍ରହଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି କହିଛନ୍। ଦେବଗଡ଼ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଆର୍ ଜିଲ୍ଲା ପ୍ରଶାସନ ତରଫୁ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଗୋଟିଏ ସଚେତନତା ଶୋଭାଯାତ୍ରା ହୋଇଯାଇଛି। ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକଙ୍କ ନେତୃତ୍ୱଥି ଉପଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ସାମ୍ନାନୁ ବାହାରିଥିବାର ସଚେତନତା ରଥ ଆର୍ ଛାତ୍ରଛାତ୍ରୀଙ୍କର ଶୋଭାଯାତ୍ରାକେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାଟି ଛାତ୍ରଛାତ୍ରୀମାନେ ସ୍ଲୋଗାନ ଜରିଏ ଦୁର୍ଘଟଣା କମାବାର, ହେଲମେଟ୍ ଆର୍ ସିଟ୍ ବେଲ୍ଟ ବ୍ୟବହାର କରବାର ବିଷୟଥି ଲୋକଙ୍କୁ ସଚେତନ କରିଥିଲେ। ହକି ଇଣ୍ଡିଆ ଲିଗ୍ ଥି ଆଜି ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ଠାରେ ଟିମ୍ ଗୋନାସିକା ଆର୍ ହାଇଦ୍ରାବାଦ ତୋଫାନ୍ସ ଭିତରେ ମ୍ୟାଚ୍ ହେବା। ଇ ମ୍ୟାଚ୍ ରାତିର 8:15 ମୂଲ ହେବା। ରାଇଜେ ଆଇବା 2 ତକ ପାଗ ଏନ୍ତା ସୁଖା ରହେବା। ତାର୍ ଉତ୍ରୁ 2-4 ତକ ତାପମାତ୍ରା ବଢ଼୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛେ। ସେଆଡ଼େ ଆଇବା କାଲ୍ ସକାଳ ତକ ରାଜ୍ୟର 12 ଜିଲ୍ଲାନ ବହଲିଆ କୁହୁଡ଼ି ଦେଖାଯିବା ବୋଲି ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛେ। ଶେଷ ମୁଖ୍ୟ ଖବର ଫେରଘାଏ। ଶିଳ୍ପର ବିକାଶ ଲାଗି ଓଡ଼ିଶାନ ଭରପୁର ସମ୍ଭାବନା ରହିଛେ କହିଲେ ପ୍ରଧାନମନ୍ତ୍ରୀ। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍କେ ଉଦ୍ଘାଟନ କରିକରି ପୁଞ୍ଜିନିବେଶ ଲାଗିଦେଲେ ଆହ୍ୱାନ। 4,500 କୋଟି ଟଙ୍କାର 54 ବୁଝାମଣା ପତ୍ର ହେଲା ସ୍ୱାକ୍ଷରିତ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ଆଉ ଡେରାଡୁନ୍ଠାରେ ଜାତୀୟ କ୍ରୀଡ଼ା ଉତ୍ସବକେ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।